ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ଉଦୟନାଥ ସ୍ୱାଇଁ। ମୁଖ୍ୟ ସମ୍ବାଦ, ଦେଶର ଚତୁର୍ଥ ପର୍ଯ୍ୟାୟ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ହେବ ମତଦାନ। ସୁରକ୍ଷା ବ୍ୟବସ୍ଥା ପାଇଁ ମୁତୟନ ହେବେ 70,000 ପୁଲିସ ଫୋର୍ସ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି କରିବେ ଦଳୀୟ ନିର୍ବାଚନ ପ୍ରଚାର। ବିଭିନ୍ନ ସ୍ଥାନରେ ପାଳିତ ହେଉଛି ବିଶ୍ୱ ମାତୃଦିବସ ଓ ଅନ୍ତର୍ଜାତୀୟ ସେବିକା ଦିବସ ଏବଂ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେଲା 27ତମ ଜାତୀୟ ଫେଡେରେସନ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା। ଏଥର ସମ୍ପୂର୍ଣ୍ଣ ସମ୍ବାଦ, ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟ ଆସନ୍ତାକାଲି ଅନୁଷ୍ଠିତ ହେବ। ଏହି ପର୍ଯ୍ୟାୟରେ 9ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳର 96ଟି ଲୋକସଭା ଆସନରେ ମତଦାନ ହେବ। ଆନ୍ଧ୍ରପ୍ରଦେଶର 25ଟି, ତେଲେଙ୍ଗାନାର 17, ଉତ୍ତରପ୍ରଦେଶର 13, ମହାରାଷ୍ଟ୍ରର 11, ମଧ୍ୟପ୍ରଦେଶ ଓ ପଶ୍ଚିମବଙ୍ଗର 8ଟି ଲେଖାଏଁ ଆସନ, ବିହାରର 5ଟି, ଝାଡ଼ଖଣ୍ଡ ଓ ଓଡ଼ିଶାର 4ଟି ଲେଖାଏଁ ଆସନ ସହ କେନ୍ଦ୍ରଶାସିତ ଅଞ୍ଚଳ ଜାମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ ହେବ। ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନ ପାଇଁ ମୋଟ 1,717 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ସକାଳ 7ଟାରୁ ଭୋଟ୍ ଗ୍ରହଣ ଆରମ୍ଭ ହେବ। ଦେଶର ଚତୁର୍ଥ ପର୍ଯ୍ୟାୟ ତଥା ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଆସନ୍ତାକାଲି ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର 4ଟି ଲୋକସଭା ଆସନ, କଳାହାଣ୍ଡି, କୋରାପୁଟ, ନବରଙ୍ଗପୁର ଓ ବ୍ରହ୍ମପୁର ଏବଂ ଏହି ଆସନ ଅନ୍ତର୍ଗତ 28ଟି ବିଧାନସଭା ଆସନ ପାଇଁ ନିର୍ବାଚନ ହେବ। ଏହି ପର୍ଯ୍ୟାୟରେ ମୋଟ 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଆକାଶବାଣୀ ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ଆସନ୍ତାକାଲିର ଭୋଟ୍ ସମ୍ପର୍କରେ ଏକ ରିପୋର୍ଟ।
ରାଜ୍ୟରେ ପ୍ରଥମ ପର୍ଯ୍ୟାୟରେ 4ଟି ଲୋକସଭା ଆସନ ପାଇଁ 37 ଜଣ ଓ 28ଟି ବିଧାନସଭା ଆସନ ପାଇଁ 243 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସୂଚନା ଅନୁଯାୟୀ ପ୍ରଥମ ପର୍ଯ୍ୟାୟରେ 4ଟି ସଂସଦୀୟ କ୍ଷେତ୍ରର 62,87,222 ଜଣ ମତଦାତା ସେମାନଙ୍କର ମତାଧିକାର ସାବ୍ୟସ୍ତ କରିବେ। ଏଥିଲାଗି 7,298 ବୁଥ୍ ସ୍ଥାପନ କରାଯାଇଛି। କଳାହାଣ୍ଡି ଲୋକସଭା ଆସନରେ ସର୍ବାଧିକ 17 ଲକ୍ଷରୁ ଅଧିକ ଭୋଟର ଥିବାବେଳେ କୋରାପୁଟ କ୍ଷେତ୍ରରେ 14,81,000 ଭୋଟର ଆସନ୍ତାକାଲି ମତାଧିକାର ସାବ୍ୟସ୍ତ କରିବେ। ସେହିଭଳି ଆସନ୍ତାକାଲି ହେବାକୁ ଥିବା ବିଧାନସଭା ଆସନଗୁଡ଼ିକ ମଧ୍ୟରେ କଳାହାଣ୍ଡି ଜିଲ୍ଲାର ଧର୍ମଗଡ଼ ବିଧାନସଭା କ୍ଷେତ୍ରରେ ସର୍ବାଧିକ 2,62,000 ଭୋଟର ଅଛନ୍ତି। ଅନ୍ୟପକ୍ଷରେ କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ବ୍ଲକରେ ପାଖାପାଖି 1,74,000 ଭୋଟର ମତଦାନ କରିବେ ବୋଲି ଜଣାପଡ଼ିଛି। ବିଧାନସଭା ଆସନ ଲାଗି ସର୍ବାଧିକ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀରେ 17 ଜଣ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଥିବାବେଳେ ଝରିଗାଁ, ନବରଙ୍ଗପୁର ଏବଂ ଡାବୁଗାଁ ନିର୍ବାଚନ ମଣ୍ଡଳୀରେ 3 ଜଣ ଲେଖାଏଁ ପ୍ରାର୍ଥୀ ପ୍ରତିଦ୍ୱନ୍ଦ୍ୱିତା କରୁଛନ୍ତି। ଆଞ୍ଚଳିକ ସମ୍ଭାଦ ବିଭାଗ ପକ୍ଷରୁ ମୁଁ ସତ୍ୟବ୍ରତ ବେହୁରା।
ରାଜ୍ୟରେ ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଶାନ୍ତି ଶୃଙ୍ଖଳା ସହ କରିବା ପାଇଁ ଆଜି ଭୁବନେଶ୍ୱର ପୁଲିସ୍ ସେବା ଭବନଠାରେ ପୁଲିସ୍ ମହାନିର୍ଦ୍ଦେଶକ ଅରୁଣ କୁମାର ଷଡ଼ଙ୍ଗୀ ନିର୍ବାଚନର ସୁରକ୍ଷା ବ୍ୟବସ୍ଥା ନେଇ ବିସ୍ତୃତ ତଥ୍ୟ ପ୍ରଦାନ କରିଛନ୍ତି। ସେ କହିଛନ୍ତି 4ଟି ସଂସଦୀୟ କ୍ଷେତ୍ର ଓ 28ଟି ବିଧାନସଭା କ୍ଷେତ୍ରରେ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଛି। ଆସନ୍ତାକାଲିର ମତଦାନ ପାଇଁ ମୋଟ 70,000 ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ଏହାଛଡ଼ା 104 କମ୍ପାନୀ ଅର୍ଦ୍ଧସାମରିକ ବାହିନୀ ଓ 66 ପ୍ଲାଟୁନ୍ ଏଏସ୍ପି ମଧ୍ୟ ମୁତୟନ କରାଯାଇଛି। 600 ମୋବାଇଲ୍ ପାର୍ଟି ବିଭିନ୍ନ ବୁଥ୍ ତଦାରଖ କରିବେ। ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶରେ 210 ଫ୍ଲାଇଂ ସ୍କ୍ୱାଡ୍, 195 ସର୍ଭେଲାନ୍ସ ଟିମ୍ ମୁତୟନ କରାଯାଇଛି। ଭୋଟ୍ ଗ୍ରହଣ ସରିବା ପରେ 15ଟି ଷ୍ଟ୍ରଙ୍ଗ୍ ରୁମ୍ରେ ଇଭିଏମ୍କୁ ସୁରକ୍ଷିତ ରଖାଯିବ। ଇଭିଏମ୍ ଇନର ସର୍କଲ୍ ଦାୟିତ୍ୱରେ ଅର୍ଦ୍ଧସାମରିକ, ଆଉଟର ସର୍କଲ୍ ଦାୟିତ୍ୱରେ ଏଏସ୍ପି ରହିବେ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି ପୁରୀ, କଟକ ଓ ଅନୁଗୁଳରେ ଦଳ ପକ୍ଷରୁ ଜନସଭାକୁ ସମ୍ବୋଧନ କରିବେ। ଏହାଛଡ଼ା ପୁରୀରେ ଏକ ରୋଡ୍ ଶୋ'ରେ ଭାଗ ନେବେ ବୋଲି ବିଜେପି ରାଜ୍ୟ ଉପସଭାପତି ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା 15 ତାରିଖରେ ରାଉରକେଲା, ସୋରଡ଼ା ଓ କଣ୍ଟାବାଞ୍ଜିରେ ସାଧାରଣ ସଭାରେ ଉଦ୍ବୋଧନ ଦେବେ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ପୂର୍ବରୁ ପ୍ରଧାନମନ୍ତ୍ରୀ ଗତ 10 ତାରିଖ ଦିନ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ୱରରେ ଏକ ରୋଡ୍ ଶୋ'ରେ ସାମିଲ ହେବା ସହ କନ୍ଧମାଳ, ବରଗଡ଼ ଓ ବଲାଙ୍ଗୀରରେ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେଇଥିଲେ। ସେହିପରି ଚଳିତ ମାସ 6 ତାରିଖରେ ପ୍ରଧାନମନ୍ତ୍ରୀ ଓଡ଼ିଶା ଆସି ପ୍ରଥମ ଦଳୀୟ ନିର୍ବାଚନ ପ୍ରଚାର କରିଥିଲେ। ମା' ସବୁବେଳେ ପୂଜନୀୟା। ମଣିଷ ଜୀବନରେ ମା'ର ଭୂମିକା କେବଳ ଗୁରୁତ୍ୱପୂର୍ଣ୍ଣ ନୁହେଁ, ସମାଜ ଗଠନରେ ଏବଂ ଏକ ସୁନ୍ଦର ସମ୍ପର୍କର ନିଦର୍ଶନ ଭାବରେ ମା'ମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି। ମା'ମାନଙ୍କର ଉତ୍ସର୍ଗୀକୃତ ଜୀବନକୁ ମନେ ପକାଇ ଆଜି ସାରା ବିଶ୍ୱରେ ପାଳିତ ହେଉଛି ମାତୃଦିବସ। ଏହି ଦିବସ ପ୍ରତିବର୍ଷ ମଇ ମାସର ଦ୍ୱିତୀୟ ରବିବାରରେ ପାଳନ କରାଯାଇଥାଏ। 1908 ପ୍ରଥମେ ଆମେରିକାର ପଶ୍ଚିମ ଭର୍ଜିନିଆର ଗ୍ରାଟନ୍ସ୍ଥିତ ସେଣ୍ଟ ଆଣ୍ଡ୍ରିଉସ୍ ମେଥୋଡିଷ୍ଟ ଚର୍ଚ୍ଚରେ ମାତୃଦିବସ ପାଳନ କରାଯାଇଥିଲା। ମା'ମାନଙ୍କୁ ସମର୍ପିତ କରିବା ପାଇଁ ରାଜ୍ୟର ପ୍ରତି ଘରେ ଘରେ ଏବଂ ବିଭିନ୍ନ ସ୍ଥାନରେ ବିଶ୍ୱ ମାତୃଦିବସ ପାଳନ କରାଯାଉଛି। ରୋଗୀ ସେବା ଲାଗି ନର୍ସମାନଙ୍କର କଠିନ ପରିଶ୍ରମ, ସମର୍ପଣ ଭାବକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ଆଜି ସମଗ୍ର ବିଶ୍ୱରେ ଅନ୍ତର୍ଜାତୀୟ ନର୍ସ ଦିବସ ପାଳନ କରାଯାଉଛି। ଆଧୁନିକ ନର୍ସିଂ ସେବା ଆରମ୍ଭ କରିଥିବା ଫ୍ଲୋରେନ୍ସ ନାଇଟିଙ୍ଗେଲ୍ଙ୍କ ଜନ୍ମଦିନକୁ ସ୍କରଣ କରିବା ପାଇଁ 1965 ଆଜିର ଦିନକୁ ନର୍ସିଂ ଦିବସ ବା ସେବିକା ଦିବସ ଭାବେ ପାଳନ କରାଯାଉଛି। ଚଳିତ ବର୍ଷର ସେବିକା ଦିବସର ବାର୍ତ୍ତା ରହିଛି ଆମର ନର୍ସ ଆମ ଭବିଷ୍ୟତ, ସେବା ଯତ୍ନର ଆର୍ଥିକ ଶକ୍ତି। ନର୍ସମାନଙ୍କର ଅଧିକାର ଓ ସଂଘର୍ଷ ବିଷୟରେ ଜନସଚେତନତା ସୃଷ୍ଟି ସହିତ ସେମାନଙ୍କର ଉନ୍ନତ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ପାଇଁ ଅନ୍ତର୍ଜାତୀୟ ଓ ଜାତୀୟ ସ୍ତରରେ ଆଜି କାର୍ଯ୍ୟକ୍ରମମାନ ଆୟୋଜନ କରାଯାଉଛି। କେନ୍ଦୁଝର ଜିଲ୍ଲାର ଗୋଟିଏ ଲୋକସଭା ଅଧୀନରେ 6 ବିଧାନସଭା ଆସନ ଅନ୍ତର୍ଭୁକ୍ତ ରହିଛି। ସେଗୁଡ଼ିକ ହେଉଛି ସଦର ନିର୍ବାଚନ ମଣ୍ଡଳୀ, ଚମ୍ପୁଆ, ତେଲକୋଇ, ଘସିପୁରା, ଆନନ୍ଦପୁର ଓ ପାଟଣା। ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ ପକ୍ଷରୁ ଜୋରଦାର ରାଜନୈତିକ ପ୍ରସ୍ତୁତି ଏବଂ ପ୍ରଚାର ଚାଲିଛି। ନିର୍ବାଚନ ସମ୍ପର୍କିତ ତଥ୍ୟକୁ ନେଇ ଆମ କେନ୍ଦୁଝର ସମ୍ଭାଦଦାତା ମାନସ ରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ।
କେନ୍ଦୁଝର ଜିଲ୍ଲାର 6 ବିଧାନସଭା ମଣ୍ଡଳୀ ଓ ଲୋକସଭା ନିର୍ବାଚନ ମଣ୍ଡଳୀ ପାଇଁ ଗୋଟିଏ ଦିନରେ ନିର୍ବାଚନ ହେବ। ଜିଲ୍ଲାରେ ଏଥର 13,61,661 ଜଣ ଭୋଟର 1720 ବୁଥ୍ରେ ନିଜର ମତାଧିକାର ସାବ୍ୟସ୍ତ କରିବେ। ଜିଲ୍ଲାର ସମସ୍ତ ନିର୍ବାଚନ ମଣ୍ଡଳୀରେ ପ୍ରାର୍ଥୀପତ୍ର ଦାଖଲ କାର୍ଯ୍ୟକ୍ରମ ସରିଯାଇଛି। କେନ୍ଦୁଝର ଜିଲ୍ଲାର ଗୁରୁତ୍ୱ ବହନ କରୁଥିବା ନିର୍ବାଚନ ମଣ୍ଡଳୀ ସଦର ନିର୍ବାଚନ ମଣ୍ଡଳୀ। ଏହି ନିର୍ବାଚନ ମଣ୍ଡଳୀ 3 ବ୍ଲକ ଓ ଗୋଟିଏ ପୌରପାଳିକା ରହିଛି। ସଦର ବ୍ଲକର 25 ପଞ୍ଚାୟତ, ଝୁମ୍ପୁରା ବ୍ଲକର 12 ପଞ୍ଚାୟତ ଓ ବାଂଶପାଟ ବ୍ଲକର 5 ପଞ୍ଚାୟତ ମିଶାଇ ମୋଟ 42 ପଞ୍ଚାୟତ ରହିଛି। ଏହି ନିର୍ବାଚନ ମଣ୍ଡଳୀଟି ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ହେଉଛନ୍ତି 2,31,912 ଜଣ। ଚଳିତ ବର୍ଷ ନିର୍ବାଚନ ବିଜେପିର ମୋହନ ମାଝି, ବିଜେଡ଼ିର ମୀନା ମାଝି ଓ କଂଗ୍ରେସର ପ୍ରତିଭା ମଞ୍ଜୁରି ନାୟକ ଚମ୍ପା ନିର୍ବାଚନ ମଣ୍ଡଳୀଟି ଅଣସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ହେଉଛନ୍ତି 2,35,363 ଜଣ। ଚଳିତ ବର୍ଷ ନିର୍ବାଚନ ବିଜେଡ଼ିର ସନାତନ ମହାକୁଡ଼, ବିଜେପିର ମୁରଲୀ ମନୋହର ଶର୍ମା ଓ କଂଗ୍ରେସ ଯଶବନ୍ତ ସିଂ ଲାଗୁରୀଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଭୋଟଦାତାମାନେ ଆଶାବ୍ୟକ୍ତ କରିଛନ୍ତି। 2019 ବିଜେଡ଼ିରୁ ମୀନାକ୍ଷୀ ମହାନ୍ତ, ବିଜେପିର ମୁରଲୀ ଶର୍ମାଙ୍କୁ 26,408 ଖଣ୍ଡ ଭୋଟ ବ୍ୟବଧାନରେ ପରାସ୍ତ କରିଥିଲେ। ତେଲକୁଇ ନିର୍ବାଚନ ମଣ୍ଡଳୀଟି ଅନୁସୂଚିତ ଜନଜାତି ପାଇଁ ସଂରକ୍ଷିତ ରହିଛି। ଏହି ନିର୍ବାଚନ ମଣ୍ଡଳୀର ମୋଟ ଭୋଟର ହେଉଛନ୍ତି 2,38,426 ଜଣ। ଏହି ନିର୍ବାଚନ ମଣ୍ଡଳୀରେ ତେଲକୁଇ ବ୍ଲକର 22, ହରିଚନ୍ଦନପୁର ବ୍ଲକର 25 ଓ ବାଂଶପାଳ ବ୍ଲକର 16 ପଞ୍ଚାୟତ ଅନ୍ତର୍ଭୁକ୍ତ। ଚଳିତ ବର୍ଷ ନିର୍ବାଚନରେ ବିଜେଡ଼ିର ମାଧବ ସର୍ଦ୍ଦାର, ବିଜେପିର ଫକୀରମୋହନ ନାୟକ ଓ କଂଗ୍ରେସର ନିର୍ମଳ ନାୟକଙ୍କ ମଧ୍ୟରେ ଲଢ଼େଇ ହେବ ବୋଲି ଭୋଟଦାତାମାନେ ଆଶାବ୍ୟକ୍ତ କରିଛନ୍ତି।
କୋରାପୁଟ ଜିଲ୍ଲାରେ ଗୋଟିଏ ଲୋକସଭା ଅଧୀନରେ 5 ବିଧାନସଭା ଆସନ ଜୟପୁର, କୋରାପୁଟ, କୋଟପାଡ, ପଟାଙ୍ଗୀ ଓ ଲକ୍ଷ୍ମୀପୁର ଅନ୍ତର୍ଭୁକ୍ତ ରହିଛି। ଏଠାରେ ମତଦାନ ଆସନ୍ତାକାଲି ସକାଳ 7 ଆରମ୍ଭ ହୋଇ ସନ୍ଧ୍ୟା 6 ପର୍ଯ୍ୟନ୍ତ ଚାଲିବ। ଜିଲ୍ଲାର ସମସ୍ତ 1,159 ବୁଥ୍ରେ ପୁଲିଂ ଦଳ ପହଞ୍ଚସାରିଥିବାର ଆମ ସମ୍ଭାଦଦାତା ଜଣାଇଛନ୍ତି। ଜିଲ୍ଲାରେ 145 ସମ୍ଭେଦନଶୀଳ, 117 ସଖୀ ବୁଥ୍ ରହିଛି। ଏହି ନିର୍ବାଚନ ପ୍ରକ୍ରିୟା ପାଇଁ ପ୍ରାୟ 10,000 କର୍ମଚାରୀ ନିୟୋଜିତ ରହିଥିବା ଜଣାପଡ଼ିଛି। ତେବେ ନକ୍ସଲ ପ୍ରବଣ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି। ନବରଙ୍ଗପୁର ଜିଲ୍ଲାର ଇନ୍ଦ୍ରାବତୀ ଜଳଭଣ୍ଡାର ମଧ୍ୟରେ ଥିବା 5 ରାଜସ୍ୱ ଗ୍ରାମବାସୀ ସାଧାରଣ ନିର୍ବାଚନରେ ମତଦାନ କରିବେ। ଜିଲ୍ଲାର ତେନ୍ତୁଳିଖୁଣ୍ଟି ବ୍ଲକର ମଞ୍ଚା ଗାଁ ପଞ୍ଚାୟତ ଅଧୀନରେ ଥିବା 5 ଗ୍ରାମ ଗୁରୁମାଇଗୁଡ଼ା, ତରଲଙ୍ଗ, ଝୋଲାଗୁଡ଼ା, ବାଗ୍ରା ଓ ଟାଙ୍ଗଣୀ କୋଟ ଗ୍ରାମର 431 ଜଣ ଭୋଟର ରହିଛନ୍ତି। ସେମାନଙ୍କ ପାଇଁ ଗୁରୁମାଇଗୁଡ଼ା ଓ ଟାଙ୍ଗଣୀ କୋଟ ଗ୍ରାମରେ 2 ବୁଥ୍ କରାଯାଇଛି। 27ତମ ଜାତୀୟ ଫେଡେରେସନ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା ଆଜିଠାରୁ ରାଜଧାନୀ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହୋଇଛି। ଏହି ପ୍ରତିଯୋଗିତାରେ 180 ଜଣ ମହିଳା ଆଥଲେଟ୍ଙ୍କ ସମେତ ମୋଟ 715 ଜଣ ଆଥଲେଟ୍ 38 କ୍ରୀଡ଼ାରେ ପ୍ରତିଦ୍ୱନ୍ଦ୍ୱିତା କରିବେ। ସେହି ଖେଳାଳିମାନଙ୍କ ମଧ୍ୟରେ ଅଲିମ୍ପିକ୍ ସ୍ୱର୍ଣ୍ଣ ପଦକ ବିଜେତା ନିରଜ ଚୋପ୍ରା ଓ ଓଡ଼ିଶାର ଜାଭେଲିନ୍ ଖେଳାଳି କିଶୋର ଜେନା ରହିଛନ୍ତି। ଏହି ପ୍ରତିଯୋଗିତା 4 ଧରି ଚାଲିବା ସହ ଏଥିରେ ଅଂଶଗ୍ରହଣ କରୁଥିବା ଖେଳାଳିମାନଙ୍କର ପ୍ରଦର୍ଶନକୁ ଭିତ୍ତି କରି ସେମାନଙ୍କୁ ପ୍ୟାରିସ୍ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବା ପାଇଁ ସୁଯୋଗ ମିଳିବ। ବୌଦ୍ଧ ଜିଲ୍ଲାରେ ସାଧାରଣ ନିର୍ବାଚନ ପାଇଁ ଆସନ୍ତା 20 ଭୋଟ୍ ନିଆଯିବ। ଜିଲ୍ଲା ପ୍ରଶାସନ ପକ୍ଷରୁ ଗତକାଲିଠାରୁ ପୋଷ୍ଟାଲ ବ୍ୟାଲଟ୍ରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଯେଉଁ କର୍ମଚାରୀମାନେ ନିର୍ବାଚନ କାର୍ଯ୍ୟରେ ନିୟୋଜିତ ଅଛନ୍ତି ସେମାନେ ପୋଷ୍ଟାଲ ବ୍ୟାଲଟ୍ରେ ମତଦାନ କରିପାରିବେ। ପୋଷ୍ଟାଲ ବ୍ୟାଲଟ୍ ମତଦାନ ପ୍ରକ୍ରିୟା ଚଳିତ ମାସ 17 ପର୍ଯ୍ୟନ୍ତ ଚାଲିବ। ମିଳିଥିବା ସୂଚନା ଅନୁସାରେ ଗତକାଲି ବୌଦ୍ଧ ଜିଲ୍ଲାର 276 ଜଣ କର୍ମଚାରୀ ପୋଷ୍ଟାଲ ବ୍ୟାଲଟ୍ ମାଧ୍ୟମରେ ମତଦାନ କରିଛନ୍ତି। ନିର୍ବାଚନ ପରିଚାଳନାରେ ନିୟୋଜିତ କର୍ମଚାରୀ ଓ ମତଦାତାମାନଙ୍କର ଜରୁରୀକାଳୀନ ସ୍ୱାସ୍ଥ୍ୟସେବା ପାଇଁ କୋରାପୁଟ ଜିଲ୍ଲାରେ ମୁଖ୍ୟ ନିର୍ବାଚନ ଅଧିକାରୀ ଓଡ଼ିଶାଙ୍କ ପକ୍ଷରୁ ଏୟାର ଆମ୍ଭୁଲାନ୍ସ ନିୟୋଜିତ କରାଯାଇଛି। ଆଜିଠାରୁ ଆସନ୍ତା 20 ତାରିଖ ପର୍ଯ୍ୟନ୍ତ ଏୟାର ଆମ୍ଭୁଲାନ୍ସ ସେବା ନିୟୋଜିତ ରହିବ ବୋଲି ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ଭେରଧଳ ସୂଚନା ଦେଇଛନ୍ତି। ଦେଶର ଚତୁର୍ଥ ପର୍ଯ୍ୟାୟ ଏବଂ ରାଜ୍ୟର ପ୍ରଥମ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତାକାଲି ହେବ ମତଦାନ। ବରିଷ୍ଠ ବିଜେପି ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା 20 ତାରିଖରେ ଓଡ଼ିଶା ଆସି କରିବେ ଦଳୀୟ ନିର୍ବାଚନ ପ୍ରଚାର ଏବଂ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ରେ ଆରମ୍ଭ ହେଲା 27ତମ ଜାତୀୟ ଫେଡେରେସନ୍ ବରିଷ୍ଠ ଦୌଡ଼କୁଦ ପ୍ରତିଯୋଗିତା।